ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲ 118 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିକି ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାର୍ଥି ଭାରତ ତାର ବୈଜ୍ଞାନିକ ଆର୍ ଉଦ୍ଭାବକମାନଙ୍କର ପ୍ରଶଂସା କରିଛନ୍। ଆଇବା ରବିବାର ଦିନ ପାଳନ ହେବାର୍କି ଥିବା ସମ୍ଭିଧାନର 75 ବର୍ଷ ପୂର୍ତ୍ତି ଆର୍ ସାଧାରଣତନ୍ତ୍ର ଦିବସକେ ନେଇକରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭୋଟର ଦିବସ, ମହାକୁମ୍ଭ ମେଳା, ଷ୍ଟାର୍ଟଅପ୍ ଇଣ୍ଡିଆ ସହିତ ଆଇବା 23 ତାରିଖ ଦିନ ହେବାର୍କି ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ବାବ ଦେଭିଲ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଲୋଚନା କରିଛନ୍। ପହିଲା ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତା ଥି ଭାରତର ପୁରୁଷ ଆର୍ ମହିଳା ଦଳ ବିଶ୍ୱ ବିଜେତା ହୋଇଛନ୍। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା ଫାଇନାଲ୍ ମ୍ୟାଚ୍ଟି ଭାରତର ଐତିହାସିକ ବିଜୟ ସାରା ଦେଶକେ ଉତ୍ସାହିତ କରିଦେଇଛି। ପୁରୁଷ ଆର୍ ମହିଳା ଖୋଖୋ ଦଳର ବିଶ୍ୱ ବିଜୟ ଉତ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍। ଇ ଜିତ୍ ଆଗ୍କେ ଖୋଖୋ ଖେଲ୍କେ ଯୁବାନମାନଙ୍କ ଭିତରେ ଲୋକପ୍ରିୟ କରବା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁରୁଷ ଆର୍ ମହିଳା ଖୋଖୋ ଦଳକେ ଶୁଭେଚ୍ଛା ଜଣାଇଛନ୍। ଗଲାକାଲ ହୋଇଥିବା ଖୋଖୋ ବିଶ୍ୱକପ୍ ମ୍ୟାଚ୍ଟି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥିତ ଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଭାରତୀୟ ଖୋଖୋ ଦଳକେ ଓଡ଼ିଶା ସରକାର ଜାନୁଆରୀ 2025 ଡିସେମ୍ବର 2027 ତକ୍ ସ୍ପନ୍ସର କରୁଛନ୍। କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫ ଓଡ଼ିଶା ସରକାରଙ୍କ ସହଯୋଗଥି କୋଣାର୍କଠାରେ ଆଜିଠାରୁ 3 ନମ୍ବର ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ମୂଲ ହେଉଛି। କେନ୍ଦ୍ର କୋଇଲା ଆର୍ ଖଣି ମନ୍ତ୍ରୀ ଜି କିରଣ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ହେବାର୍କେ ଥିବା ଦୁଇଦିନିଆ ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକଟି ଦେଶର 16 ଅୟତ୍କା ଖଣି ମନ୍ତ୍ରୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ଆର୍ ରାଜ୍ୟ ଆର୍ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଭୁବନେଶ୍ୱର ୟୁନିଟ୍ 5-9 ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ମୁଖ୍ୟମନ୍ତ୍ରୀଙ୍କ ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଦିବ୍ୟାଙ୍ଗମାନଙ୍କ ଭିତରେ ଭରପୁର ପ୍ରତିଭା ରହିଛି ଆଉ ସେମାନଙ୍କ ପ୍ରତିଭାକେ ତହଙ୍କାବାର ଦରକାର ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି କହିଛନ୍। ଗଲାକାଲି ରାଜଭବନ ବୁଲି ଆସିଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀହର୍ଷ ମିଶ୍ର ସ୍କୃତି ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭେଟିକରି ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି ଇଦିଗେ ସମକୁ ସହଯୋଗର ହାତ ବଢ଼ାବାର୍କେ କହିଛନ୍। ଏ ଅବସରରେ ରାଜ୍ୟପାଳ ଦିବ୍ୟାଙ୍ଗ ଛୁଆମାନଙ୍କର ସୁବିଧା ଅସୁବିଧା ବୁଝିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ସଞ୍ଜବେଳେ ଭୁବନେଶ୍ୱର ଲୋକସେବା ଭବନଠାରେ ରାଇଜେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ କରିଛନ୍। ବୈଠକଟି ପୁଲିସ୍ ବିଭାଗର ଭିନ୍ ଭିନ୍ ସମସ୍ୟାର ସମାଧାନ ବିଷୟ ଆଲୋଚନା ହୋଇଥିଲା। ସଡ଼କ ସୁରକ୍ଷା ଦିଗେ ବଡ଼ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥାକେ ବରକସ କରବାର ଲାଗି ରାଇଜେ ଆଉ 2000 ନୂଆ ଟ୍ରାଫିକ୍ ପୁଲିସ୍ ପଦବୀ ସୃଷ୍ଟି କରବାର ଲାଗି ମୁଖ୍ୟମନ୍ତ୍ରୀ ବୈଠକଟି ନିର୍ଦ୍ଦେଶ ଦେଇଛନ୍। ହେନ୍ତା ବଢ଼ୁଥିବା ସାଇବର ଅପରାଧର ମୁକାବିଲା ଲାଗି ସବୁ ଜିଲ୍ଲାର ଗୋଟିଏ ଲେଖା ସାଇବର ଥାନା ସ୍ଥାପନା କରାଯିବା ଆଉ ଏଥିଲାଗି ରାଇଜେ ଆଉ 20 ସାଇବର ଥାନା ପ୍ରତିଷ୍ଠା କରବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଆର୍ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମହାନ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଟିଆଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ପାଳନ କରାଯିବା। ଏ ଅବସରରେ ସକାଳ ବେଳା ଭୁବନେଶ୍ୱରର କଳ୍ପନା ଛକଠାରେ ଚାଖି ଖୁଣ୍ଟିଆଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା ସହିତ ବେଲବୁଡ଼େ ଜୟଦେବ ଭବନର ଗୋଟିଏ ସାଧାରଣ ସଭା ହେବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ଠାରେ ଖଡ଼ିଆଲ ଯୁବ ମୋର୍ଚ୍ଚା ତରଫ ଚାଲିଥିବା ଅନ୍ତଃ ଜିଲ୍ଲା ଡବଲ୍ସ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ପୁରସ୍କାର ବିତରଣୀ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିବାର ସହିତ ଚାମ୍ପିୟନ୍ ଆର୍ ରନର୍ସଅପ୍ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ବରଗଡ଼ ଜିଲ୍ଲା ପଦମପୁର ବୁଡ଼ାସମ୍ବର ଖେଲପଡ଼ିଆଠାରେ ସର୍ବଭାରତୀୟ ବୁଡ଼ାସମ୍ବର କ୍ରିକେଟ୍ କପ୍ର ଫାଇନାଲ୍ ମ୍ୟାଚ୍ଟି କଟକର ୟୁନିସ୍ପୋର୍ଟିଂ ଦଳକେ 57 ରନ୍ଥି ହରେଇକରି ରାଜା ୱାରିୟର ରାଜମେନ୍ଦ୍ରୀ ଦଳ ଚାମ୍ପିୟନ୍ ହୋଇଛି। ଅତିଥିମାନେ ବିଜେତା ଉପବିଜେତା ଦଳକେ ପୁରସ୍କୃତ କରିଥିଲେ। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ଆଜି ବେଲବୁଡ଼ର 6 ବଜେନୁ ରାଞ୍ଚିଠାରେ ସୁରମା ହକି କ୍ଲବ୍ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ହେବା। ସେଆଡ଼େ ପୁରୁଷ ବର୍ଗଥି ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ରାତି 8:15 ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ସୁରମା ହକି କ୍ଲବ୍ ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମହିଳା ବର୍ଗ ମ୍ୟାଚ୍ଟି ଓଡ଼ିଶା ୱାରିୟର୍ସ ଦଳ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଦଳକେ ହରେଇକରି ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପୁରୁଷ ବର୍ଗଟି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକେ ସୁଟ୍ ଆଉଟ୍ ହରେଇଛି। ଏଚ୍ଡିଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।